ଯୋହନ ଲିଖିତ ସୁସମାଚାର ଯୋହନ ଏକ ଅଧ୍ୟାୟ। ଜଗତ ଆରମ୍ଭର ପୂର୍ବରୁ ବାକ୍ୟ ଥିଲେ, ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ, ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ, ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା, ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ, କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରିପାରିନାହିଁ। ଯୋହନ ନାମକ ଜଣେ ବ୍ୟକ୍ତି ଥିଲେ, ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରିପାରିଲେ। ଯୋହନ ନିଜେ ଆଲୋକ ନଥିଲେ, କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି। ସେହି ବାକ୍ୟ ଜଗତରେ ଥିଲେ, ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତାମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମଗ୍ରହଣ ନକରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ। ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମ ପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ, ସେ କହିଲେ,
ମୁଁ ଯାହାଙ୍କ ବିଷୟରେ କହୁଥିଲି ସେ ଏହି, ମୁଁ କହିଲି ମୋ ପରେ ଯିଏ ଆସୁଛନ୍ତି ସେ ମୋ ଠାରୁ ବହୁତ ଶ୍ରେଷ୍ଠ, ସେ ମୋ ପୂର୍ବରୁ ବାସ କରୁଥିଲେ।
ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। ମୋଷାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖିନାହିଁ, କିନ୍ତୁ ଏକମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମ ପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି। ଜେରୁସାଲେମରୁ ଯିହୁଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ।
ତୁମ୍ଭେ କିଏ,
ଏହା ତାହାଙ୍କୁ ପଚାରିବା ପାଇଁ ଯିହୁଦୀମାନେ ସେମାନଙ୍କୁ ପଠାଇଥିଲେ। ଯୋହନ ମୁକ୍ତ ଭାବରେ କହିଲେ, ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ,
ମୁଁ ଖ୍ରୀଷ୍ଟ ନୁହେଁ।
ଯିହୁଦୀମାନେ ଯୋହନଙ୍କୁ ପଚାରିଲେ,
ତାହେଲେ ତୁମ୍ଭେ କିଏ, ତୁମ୍ଭେ କ'ଣ ଏଲିଓ?
ସେ ଉତ୍ତର ଦେଲେ,
ନା, ମୁଁ ଏଲିଓ ନୁହେଁ।
ଯିହୁଦୀମାନେ ପଚାରିଲେ,
ତୁମ୍ଭେ କ'ଣ ସେଇ ଭବିଷ୍ୟତ ବକ୍ତା?
ଯୋହନ ଉତ୍ତର ଦେଲେ,
ନା, ମୁଁ ସେହି ଭବିଷ୍ୟତ ବକ୍ତା ନୁହେଁ।
ତାପରେ ଯିହୁଦୀମାନେ ପଚାରିଲେ,
ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ। ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ'ଣ କହୁଛ?
ଯୋହନ ସେମାନଙ୍କୁ ଭବିଷ୍ୟତ ବକ୍ତା ଯିଶାୟଙ୍କ ବାଣୀ କହିଲେ,
ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର, ପ୍ରଭୁଙ୍କ ପାଇଁ ଗୋଟେ ସଳଖ ରାସ୍ତା ପ୍ରସ୍ତୁତ କର।
ଫାରୁସିମାନେ ଏହି ଯିହୁଦୀମାନଙ୍କୁ ପଠାଇଥିଲେ। ଏହି ଲୋକମାନେ ଯୋହନଙ୍କୁ କହିଲେ,
ତୁମ୍ଭେ କହୁଛ ଯେ ତୁମେ ଖ୍ରୀଷ୍ଟ ନୁହଁ, ତୁମ୍ଭେ କହୁଛ ଯେ ତୁମେ ଏଲିଓ ନୁହଁ, କିମ୍ବା ସେହି ଭବିଷ୍ୟତ ବକ୍ତା ନୁହଁ, ତେବେ ତୁମେ କାହିଁକି ଲୋକମାନଙ୍କୁ ବାପ୍ତିସ୍ମ ଦେଉଛ?
ଯୋହନ ଉତ୍ତର ଦେଲେ,
ମୁଁ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମେ ଜାଣିନାହଁ। ସେ ବ୍ୟକ୍ତି ମୋ ପରେ ଆସୁଛନ୍ତି, ମୁଁ ତାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।
ଏହିସବୁ ଘଟଣା ଜର୍ଦ୍ଦନ ନଦୀର ଆରପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ। ତହିଁ ଆର ଦିନ ଜୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଜୋହନ କହିଲେ,
ଏହି ଦେଖ ପରମେଶ୍ୱରଙ୍କର ମେଷ ଶାବକ, ସେ ପୃଥିବୀର ପାପ ବୋହି ନିଅନ୍ତି। ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି, ମୁଁ କହିଥିଲି ମୋ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ ଠାରୁ ଶ୍ରେଷ୍ଠ, ସେ ମୋ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି। ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣିନଥିଲି, କିନ୍ତୁ ଇସ୍ରାଏଲ ଯେପରି ଜାଣିପାରିବ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଏଥି ନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।
ତାପରେ ଜୋହନ କହିଲେ,
ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣିନଥିଲି, କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେବା ପାଇଁ ପଠାଇଥିଲେ, ଏବଂ ପରମେଶ୍ୱର ମୋତେ କହିଥିଲେ ତୁମ୍ଭେ ପବିତ୍ର ଆତ୍ମାକୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯିଏକି ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି।
ଜୋହନ କହିଲେ,
ଏସବୁ ଘଟିବାର ମୁଁ ଦେଖିଛି, ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖାଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। ତେଣୁ ମୁଁ ଲୋକମାନଙ୍କୁ ଏହା କହେ, ସେ ପରମେଶ୍ୱରଙ୍କର ପୁତ୍ର।
ତହିଁ ଆର ଦିନ ଜୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ୟ ଥିଲେ। ସେତେବେଳେ ଜୋହନ ଯୀଶୁଙ୍କୁ ଯିବାର ଦେଖିଲେ। ସେ କହିଲେ,
ଦେଖ ପରମେଶ୍ୱରଙ୍କ ମେଷ ଶାବକ।
ସେହି ଦୁଇ ଜଣ ଶିଷ୍ୟ ଜୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ। ଯୀଶୁ ବୁଲି ପଡ଼ି ଦେଖିଲେ ଯେ ସେହି ଦୁଇ ଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ,
ତୁମ୍ଭେମାନେ କ'ଣ ଚାହ?
ସେମାନେ ଉତ୍ତର ଦେଲେ,
ରବି ଆପଣ କେଉଁଠାରେ ରହୁଛନ୍ତି?
ଯୀଶୁ ସେମାନଙ୍କୁ କହିଲେ,
ମୋ ସହିତ ଆସ, ତୁମ୍ଭେମାନେ ଦେଖିବ।
ତେଣୁ ସେହି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେଦିନ ସେମାନେ ଯୀଶୁଙ୍କ ସହିତ ରହିଲେ। ସେତେବେଳେ ସମୟ ପ୍ରାୟ 4 ଘଣ୍ଟା ହୋଇଥିଲା। ଏହି ଦୁଇ ଜଣ ଲୋକ ଜୋହନଙ୍କ ଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ। ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ସିମୋନ ପିତରଙ୍କର ଭାଇ ଥିଲେ। ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ସିମୋନଙ୍କ ପାଖକୁ ଗଲେ। ସେ ସିମୋନଙ୍କୁ କହିଲେ,
ଆମ୍ଭେ ମସିହଙ୍କୁ ଭେଟିଛୁ।
ତାପରେ ଆନ୍ଦ୍ରିୟ ସିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ,
ତୁମ୍ଭେ ଜୋହନଙ୍କ ପୁତ୍ର ସିମୋନ, ତୁମ୍ଭକୁ କେଫା ନାମରେ ଡକା ହେବ।
କେଫା ଅର୍ଥାତ୍ ପିତର। ତାପର ଦିନ ଯୀଶୁ ଗାଲିଲିକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପଙ୍କୁ ଦେଖି କହିଲେ,
ମୋର ଅନୁସରଣ କର।
ଫିଲିପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେତ୍ସାଇଦା ସହରର ଲୋକ ଥିଲେ। ଫିଲିପ ନିଥନିଏଲଙ୍କର ଦେଖା ପାଇ କହିଲେ,
ମୋସା ବ୍ୟବସ୍ଥାରେ ଯାହା ଲେଖିଥିଲେ ତାହା ମନେ ପକାଅ। ମୋସା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ, ଭବିଷ୍ୟତ ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ, ସେ ଯୋସେଫଙ୍କ ପୁତ୍ର, ସେ ନାଜରିତରୁ ଆସିଛନ୍ତି।
ନିଥନିଏଲ ଫିଲିପଙ୍କୁ କହିଲେ,
ନାଜରିତ? ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?
ଫିଲିପ ଉତ୍ତର ଦେଲେ,
ତୁମ୍ଭେ ଆସି ଦେଖ।
ଯୀଶୁ ନିଥନିଏଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ,
ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି, ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।
ନିଥନିଏଲ ତାହାଙ୍କୁ ପଚାରିଲେ,
ଆପଣ ମୋତେ କିପରି ଜାଣିଲେ?
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ଫିଲିପ ତୁମ୍ଭକୁ ମୋ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।
ତାପରେ ନିଥନିଏଲ ଯୀଶୁଙ୍କୁ କହିଲେ,
ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା।
ଯୀଶୁ ନିଥନିଏଲଙ୍କୁ କହିଲେ,
ମୁଁ ତୁମ୍ଭକୁ କହିଲି ଯେ ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି, ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ, କିନ୍ତୁ ତୁମ୍ଭେ ତାଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।
ଯୀଶୁ ପୁଣି କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲିଯିବାର ଦେଖିବ, ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ନିକଟକୁ ଆରୋହଣ ଓ ଅବତରଣ କରୁଥିବାର ଦେଖିବ।